ମୋ ସ୍ୱୀଟି ସ୍ୱାଇଁ ରସୁଲଗଡ଼ ସବସାହିରୁ କହୁଛି। ଆମ ଘରେ ଜଣେ ମୋ ପିଇସୀ ସସମା ଅଛନ୍ତି, ଆଉ ତାଙ୍କ ଆଖିକି ଦେଖାଯାଉନି, ମାନେ ଶୌଚାଳୟ ନବାକୁ ବହୁତ ହଇରାଣ ହଉଛୁ। ସିଏ ରୋଡ ପାରି ହେଇପାରୁନାହାନ୍ତି, ଆଉ ନବା ଆଣିବା ପାଇଁ ବହୁତ ଅସୁବିଧା ହଉଛି। ଆଉ ଆପଣଙ୍କର ଯଦି ସହଯୋଗ କିଛି ସାହାଯ୍ୟ ସହଯୋଗ ହେଲେ, ଆମର 10 କେ ଅଛି। ଆଉ କହିବେନି, ଘରେ ବସ ଲାଗିଛି।